ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାମଚଣ୍ଡୀଠାରେ ଏକ ଜାତୀୟସ୍ତରୀୟ ଜଳ ଦକ୍ଷତା ଓ ଜୀବନରକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ଦୀକ୍ଷାନ୍ତ ସମାରୋହରେ ଯୋଗଦାନ। ରାଜ୍ୟର 100ଟି ବିଦ୍ୟାଳୟରେ ଯୁକ୍ତ 2 ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯିବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତା ସୋମବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଅଗ୍ନିଶମ କର୍ମଚାରୀଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ 10 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିଶ୍ୱସ୍ତରୀୟ ଷ୍ଟିମୁଲେଟର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ 61ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, କୋଣାର୍କର ରାମଚଣ୍ଡୀଠାରେ 12 କୋଟି ଟଙ୍କା ବ୍ୟୟ ବରାଦରେ ଏକ ଜାତୀୟ ସ୍ତରୀୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଅଗ୍ନିସେବାରେ ବିଭିନ୍ନ ନୂତନ ଜ୍ଞାନକୌଶଳର ଆପଣାଇବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କାର୍ଯ୍ୟଦକ୍ଷତା ଭିତ୍ତିରେ ରାଜ୍ୟ ଦେଶର ସର୍ବଶ୍ରେଷ୍ଠ 3 ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ବୋଲି ଶ୍ରୀ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ ଥିବା 346ଟି ଦମକଳ କେନ୍ଦ୍ର ଗତ 1 ବର୍ଷ ମଧ୍ୟରେ 50,000ରୁ ଉର୍ଦ୍ଧ ଫୋନ୍ କଲ୍ ସହ 7,000 ଉର୍ଦ୍ଧ ମୂଲ୍ୟବାନ ଜୀବନ ଏବଂ 70,000ରୁ ଉର୍ଦ୍ଧ ପ୍ରାଣୀଙ୍କୁ ଉଦ୍ଧାର କରିପାରିଛନ୍ତି। ଆସନ୍ତା ମାସରୁ ଏନ୍ଡିଆର୍ଏଫ୍ ସହାୟତାରେ 4 କ୍ଷେତ୍ରରେ ଅଗ୍ନିଯୋଦ୍ଧାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅତ୍ୟନ୍ତ କଠିନ ପ୍ରଶିକ୍ଷଣ ସମାପ୍ତ କରି ଆପଣମାନେ ଜଣେ ଜଣେ ସୁଦକ୍ଷ ଅଗ୍ନିଯୋଦ୍ଧା ଭାବେ ଆଜି ପରିଗଣିତ ହୋଇଛନ୍ତି। ପୋଲିସ ଏବଂ ସାମରିକ ସେବାରେ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟରୁ ଅଗ୍ନିଯୋଦ୍ଧାଙ୍କ ପ୍ରଶିକ୍ଷଣ ସବୁଠାରୁ କଠିନ, କାରଣ ଲୋକଙ୍କୁ ଉଦ୍ଧାର କଲାବେଳେ ଅନେକ ସମୟରେ ମୃତାହତଙ୍କୁ ନିଜ କାନ୍ଧରେ ବହି ସୁରକ୍ଷିତ ସ୍ଥାନକୁ ଆଣିବାକୁ ପଡ଼ିଥାଏ। ସେଥିପାଇଁ ଅଗ୍ନିଯୋଦ୍ଧାମାନେ ସବୁବେଳେ ସବୁ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ଇଏ ଅନିବାର୍ଯ୍ୟ। ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନିକାଣ୍ଡ, ବନ୍ୟା ଓ ବାତ୍ୟା ଇତ୍ୟାଦି ସମୟରେ ଆପଣମାନେ ଜନସାଧାରଣଙ୍କର ସୁରକ୍ଷାର ଢାଲ ସାଜିବେ।
ରାଜ୍ୟର 100ଟି ବିଦ୍ୟାଳୟରେ ଯୁକ୍ତ 2 ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କଟକସ୍ଥିତ କମଳାକାନ୍ତ ବିଦ୍ୟାପୀଠର ହୀରକ ଜୟନ୍ତୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯିବ। ଏହା ପୂର୍ବରୁ ଶ୍ରୀ ପ୍ରଧାନ କଟକ ରେଭେନ୍ସା କଲେଜିଏଟ୍ ସ୍କୁଲର 175ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କହିଥିଲେ, ଆସନ୍ତା 2036 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂରଣ ହେବ। ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଅପପୁଷ୍ଟିରୁ ସୁରକ୍ଷା ଏବଂ ମାତୃଭାଷାରେ ଶିକ୍ଷାଦାନ 2 ଗୁରୁଦାୟିତ୍ୱ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପୁରାତନ ଛାତ୍ର ସଂସଦର ୱେବ୍ସାଇଟ୍କୁ ଉନ୍କୋଚନ କରିଥିଲେ। ଶ୍ରୀ ପ୍ରଧାନ ମଧୁପାଟଣା ନୂଆପଡ଼ାଠାରେ କେନ୍ଦ୍ରୀୟ ବିଦ୍ୟାଳୟ 2 ଦ୍ୱିତୀୟ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କ୍ୟାମ୍ପସ୍ ପାଇଁ ପ୍ରାୟ 40 କୋଟି ଟଙ୍କା ଖର୍ଚ୍ଚ ହେବା ସହ ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା 2 ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ରାଜଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ରାଜ୍ୟପାଳ କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସାମାଜିକ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରୀୟ ବାୟୁ ଗୁଣବତ୍ତା ମନିଟରିଂ କମିଟିର 10ମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅଧ୍ୟକ୍ଷତା କରି ରାଜ୍ୟର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକର ସ୍ଥିତି ଏବଂ ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ସ୍ୱଚ୍ଛ ବାୟୁ ପଦକ୍ଷେପ ପ୍ରମୁଖ ଦିଗ ଏବଂ ଏଥିପାଇଁ ଉପଲବ୍ଧ ଅର୍ଥରାଶିର ସୁବିନିଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟର 7 ସହରରେ PM10 ସାନ୍ଦ୍ରତାର ବିଶ୍ଳେଷଣ କ୍ଷେତ୍ରର ଉନ୍ନତି ପରିଲକ୍ଷିତ ହୋଇଛି। ସ୍ୱଚ୍ଛ ବାୟୁ କ୍ଷେତ୍ରରେ କଟକ ସହର ବିଶେଷ ଉନ୍ନତି ହାସଲ କରିଥିବା ବୈଠକରୁ ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କ ଅବକାଶ ନୀତି ସରିବା ପରେ ସକାଳ ଧୂପରେ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ସାତପୁରୀ ଭୋଗ ରୋଷଘରୁ ଆସିଥିଲା। ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ଭୋଗ ଲାଗି ହୋଇଥିଲା। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବିଶେଷ ପୂଜାନୀତି ସହ ଆଜି ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ। ଏହି ବିଶେଷ ନୀତି ପାଇଁ ଗତକାଲିଠାରୁ କୁମ୍ଭାରପଡ଼ା ନିକଟରେ ଥିବା ମା ଆଲାମଚଣ୍ଡୀ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଚାରିଗୋଟି ମାଟିର ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇ ବେହରଣ ଦ୍ୱାର ପାଖରେ ଅଚିନ୍ତା ମଣ୍ଡପଠାରେ ରଖାଯାଇଥିଲା। ଲୋକକଥା ଅନୁସାରେ ମା ଦକ୍ଷିଣକାଳୀ ମହାପ୍ରଭୁଙ୍କ ପାଇଁ ସାତ ପ୍ରକାର ପୁରରେ ପିଠା ପ୍ରସ୍ତୁତ କରିଥାନ୍ତି। ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ପାରମ୍ପରିକ ରୀତିନୀତି ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ମାଟି ନିର୍ମିତ ବାଣ୍ଠୁକୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡ଼ିରେ ମାଙ୍କୁ ଶସ୍ୟ ଲାଗି କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ପୁରା ଉଆଁସ ଓ ଲଙ୍କାପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛୋଟ ପିଲାମାନେ ମାଟିରେ ନିର୍ମିତ ହାତୀ ଘୋଡ଼ାକୁ ଫୁଲ ଓ ସିନ୍ଦୁର ସହ ସଜ୍ଜିତ କରି ଖେଳିଥାନ୍ତି। ଅନ୍ଲାଇନ୍ ଗେମିଂ ପ୍ରସାର ଓ ନିୟନ୍ତ୍ରଣ ବିଧେୟକ 2025କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି। ମଞ୍ଜୁରୀ ମିଳିବା ପରେ ଆଇନରେ ଥିବା ବ୍ୟବସ୍ଥାଗୁଡ଼ିକୁ ଲାଗୁ କରାଯାଇଛି। ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ଖେଳକୁ ପ୍ରୋତ୍ସାହିତ କରିବା ସହିତ ସାଧାରଣ ଜନତାଙ୍କୁ ବେଆଇନ ଅର୍ଥ କାରବାରରୁ ସୁରକ୍ଷା ଦେବା ପାଇଁ ଏହି ବିଧେୟକ ଉପଯୋଗୀ ହୋଇପାରିବ। ଆଇନ ଉଲ୍ଲଙ୍ଘନକାରୀଙ୍କୁ ଏହି ଆଇନ ବଦଳରେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ସମ୍ବଲପୁରର ବୁଦ୍ଧିଜୀବୀ ଶିବ ମେହେର ପ୍ରତିକ୍ରିୟାରେ କୁହନ୍ତି,
ସରକାର ଗୋଟେ ସକାରାତ୍ମକ ପଦକ୍ଷେପ ନେଇଛନ୍ତି ଯଦ୍ୱାରା ଆମର ବହୁତ ଗୁଡ଼େ ଆର୍ଥିକ ହାନି ହଉଥିଲା, ନିହ ଲୋକମାନେ ଏଥିରେ ଫସିକି ବହୁତ ଅର୍ଥହାନିରେ ପଡୁଥିଲେ, ସେମାନଙ୍କୁ ଏଥିରୁ ନିଶ୍ଚିତ ରୂପେ ଉଦ୍ଧାର କରାଯାଇପାରିବ, ସୁରକ୍ଷା ଦିଆଯାଇପାରିବ ଏହି ପରୀକ୍ଷାରେ। କିନ୍ତୁ ଏଇଟା ଖାଲି ଉପର ଲେବଲ ନ ଦେଖି ଟିକେ ତଳିଆ ଲେବଲରେ ବି ସରକାର ଦେଖନ୍ତେ ତାହେଲେ ଭଲ ହୁଅନ୍ତା। ଯେମିତି ଆମ ଗାଁ ଗହଳିରେ ଜୁଆ ହଉ, ଗେମିଂ ଗୋଟେ ଜୁଆ ନା, ସେ ଜୁଆ ଯଦି ଆମେ ତଳୁ ଯୋଉ ଗ୍ରାସରୁଟ ଲେବଲ ଅଛି ତାକୁ ବି ଯଦି ସେମାନେ ଦେଖନ୍ତେ, ଯେମିତି ଗାଁରେ ଜୁଆ ହଉ, ଜୁଆର ବିଭିନ୍ନ ସ୍ୱରୂପ ଅଛି, ଗୁଡ଼ୁଗୁଡ଼ୁ ପଟି ତା ଗଞ୍ଜପା ଆଉ ଆମର ଲୁଡ଼ୁରେ ବି ବର୍ତ୍ତମାନ ଖେଳୁଛନ୍ତି, ତ ଏଗୁଡ଼ାକୁ ଯଦି ସରକାର ସେଥିରେ ସାମିଲ କରନ୍ତେ ତାପରେ ଗୋଟେ ଅଙ୍କୁଶ ଲାଗନ୍ତା।
ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଓମ୍ଫେଡ୍ ସମ୍ମିଳନୀ କକ୍ଷରେ 3-ଦିନିଆ ଜିଲ୍ଲାସ୍ତରୀୟ ଗୋପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆକାଂକ୍ଷୀ ଜିଲ୍ଲା ଅଧୀନସ୍ଥ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାଣୀ ସମ୍ପଦ ବିକାଶ ଉପରେ ଆଲୋଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ମନୋରଞ୍ଜନ ନନ୍ଦ ଏଥିରେ ଯୋଗଦେଇ ଗୋପାଳନ ଦ୍ୱାରା ଚାଷୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ। ଦେବଗଡ଼ ଜିଲ୍ଲା ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ହେମନ୍ତ କୁମାର ସିଂ ଏଥିରେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ଏହାର ମୁକାବିଲା କରିବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରମିକମାନଙ୍କୁ ମୋଟ 1,60,42,000 ଟଙ୍କାର ଅର୍ଥରାଶି ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ସଫେଇ ଅଭିଯାନ ମାଧ୍ୟମରେ ଘରେ ଘରେ ସ୍ୱଚ୍ଛତା ସମ୍ପର୍କିତ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ସୋମବାର ସଫେଇ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଯିବ। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ସୋମବାର ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାମଚଣ୍ଡୀଠାରେ ଏକ ଜାତୀୟସ୍ତରୀୟ ଜଳ ଦକ୍ଷତା ଓ ଜୀବନରକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ଦୀକ୍ଷାନ୍ତ ସମାରୋହରେ ଯୋଗଦାନ। ରାଜ୍ୟର 100ଟି ବିଦ୍ୟାଳୟରେ ଯୁକ୍ତ 2 ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯିବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତା ସୋମବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।